ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରଠାରେ ଚାଲିଥିବା ତିନିଦିନିଆ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଆଜି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ। ଏଥିସହିତ ଶ୍ରୀ ମୋଦି ଥିମ୍ ପ୍ୟାଭିଲିୟନକୁ ମଧ୍ୟ ଉଦ୍ଘାଟନ କରିବେ। ଏହାଛଡ଼ା ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବା ଲାଗି ପ୍ରବାସୀ ଭାରତୀୟ ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କରିବେ। ତ୍ରିନିଦାଦ ଓ ତୋବାଗୋ ଗଣରାଜ୍ୟର ରାଷ୍ଟ୍ରପତି ଖ୍ରୀଷ୍ଟିନ୍ କାଲ୍ଲା କାଙ୍ଗାଲୁ ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଅପରାହ୍ନ ଅଧିବେଶନରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରବାସୀ ଭାରତୀୟଙ୍କ ସହିତ ବିକଶିତ ଭାରତ 2047 ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି ତିନିଦିନିଆ ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରରୁ ବହୁ ସଂଖ୍ୟାରେ ପ୍ରବାସୀ ଭାରତୀୟମାନେ ଯୋଗ ଦେଇଛନ୍ତି। ପ୍ରବାସୀ ଭାରତୀୟଙ୍କୁ ରାଜ୍ୟର ଐତିହ୍ୟ, ସଂସ୍କୃତି ଓ ସଭ୍ୟତା ସମ୍ପର୍କରେ ଅବଗତ କରାଇବା ପାଇଁ ବିଶ୍ୱରୂପ ରାମ ରାମାୟଣର ସାର୍ବଜନୀନ ସମ୍ପର୍କରେ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଏହା ବ୍ୟତୀତ ପ୍ରଯୁକ୍ତି ଜ୍ଞାନ କୌଶଳ କ୍ଷେତ୍ରରେ ପ୍ରବାସୀମାନଙ୍କ ଅବଦାନ ଏବଂ ଭାରତ ଭାରତୀୟ ସ୍ୱଦେଶ ପରଦେଶ ଐତିହ୍ୟର ଅଭିଲେଖ ଆଧାରିତ ପ୍ରଦର୍ଶନୀ ମଧ୍ୟ ସ୍ଥାନ ପାଇଛି। ବିଶ୍ୱ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବା ଦିଗରେ ସରକାର ପ୍ରତିବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱରଠାରେ ଆରମ୍ଭ ହୋଇଥିବା ପ୍ରବାସୀ ଭାରତୀୟ ସମ୍ମିଳନୀର ପ୍ରଥମ ଦିନରେ ଗତକାଲି ଓଡ଼ିଶାର ଶ୍ରେଷ୍ଠ ସୁରକ୍ଷିତ ରହସ୍ୟର ଉନ୍ମୋଚନ ପ୍ରସଙ୍ଗ ଉପରେ ଆୟୋଜିତ ଅଧିବେଶନରେ ଶ୍ରୀମତୀ ପରିଡ଼ା ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରରେ ଥିବା ସମ୍ଭାବନାଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି।
ଓଡ଼ିଶା ପାଖେ ପ୍ରଚୁର ସମ୍ଭାବନା ଅଛି, ଆମ ପାଖେ ପ୍ରକୃତି ଅଛି, ତାକୁ ଦେଖେଇବା ପାଇଁ ବ୍ୟବସ୍ଥା ଅଛି। ଆମେ ବିଭିନ୍ନ ଯେମିତି ଟୁରିଜିମ୍କୁ ବଢ଼େଇବା ପାଇଁ କି ହୋଟେଲ ଇଣ୍ଡଷ୍ଟ୍ରି ଆସିବା ଦରକାର, କାରାଭାନ ଟୁରିଜିମ୍ର ଦରକାର, ଆଡଭେଞ୍ଚର ଟୁରିଜିମ୍ ଦରକାର, ଇନଭେଷ୍ଟର୍ସ ମାନଙ୍କର ଗୋଟେ ଭୂସ୍ୱର୍ଗ ହବ। ଏନ୍ଆର୍ଆଇସ୍ ମାନେ ଯେଉଁମାନେ ଆମର ବାହାରେ ସେଟିଲ୍ ଅଛନ୍ତି, ସେମାନେ ମନ ବନାଉଛନ୍ତି କି ଏବେ ବାହାରେ ବହୁତ ହେଇଗଲା, ଏବେ ନିଜ ଦେଶ ସ୍ୱଦେଶକୁ ବଢ଼େଇବାର ଅଛି।
କ୍ରୀଡ଼ା କ୍ଷେତ୍ରରେ ଖେଲୋ ଇଣ୍ଡିଆ ଭଳି ବୈପ୍ଳବିକ ପଦକ୍ଷେପ ଯୋଗୁଁ ବିଶ୍ୱସ୍ତରରେ ଦେଶର ଯୁବ ଆଥ୍ଲେଟ୍ମାନଙ୍କୁ ସ୍ୱୀକୃତି ହାସଲ କରିବା ଦିଗରେ ପ୍ରୋତ୍ସାହନ ମିଳୁଛି ବୋଲି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଖଡ୍ସେ କହିଛନ୍ତି। ଶ୍ରୀମତୀ ଖଡ୍ସେ କଟକ ଜଗତପୁରସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଓ ଜାତୀୟ ଉତ୍କର୍ଷ କେନ୍ଦ୍ର ଗତକାଲି ପରିଦର୍ଶନ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଦେଶରେ କ୍ରୀଡ଼ା କ୍ଷେତ୍ରରେ ଅଭୂତପୂର୍ବ ବିକାଶ ଘଟିଛି। ପୁରୀ ଶ୍ରୀମନ୍ଦିରରେ ଆସନ୍ତା 20 ତାରିଖଠାରୁ ନାଟ ମଣ୍ଡପ ଉପରେ ସ୍ୱତନ୍ତ୍ର ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ କରାଯିବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ସାମ୍ବାଦିକମାନଙ୍କୁ ପୁରୀଠାରେ ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ରତ୍ନଭଣ୍ଡାର ମରାମତି କାର୍ଯ୍ୟ ମଧ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରାଯିବ ଏବଂ ଏହାପରେ ରତ୍ନ ଅଳଙ୍କାର ଗଣତି ମଣତି କାର୍ଯ୍ୟ ଆରମ୍ଭ କରାଯିବ। ପୁରୀ ବଡ଼ଦାଣ୍ଡ ଉଠା ଦୋକାନୀଙ୍କ ଲାଗି ଦିଲ୍ଲୀ ହାଟ ପରି ବଜାର ନିର୍ମାଣ କରାଯିବା ନେଇ ସରକାର ବିଭିନ୍ନ ପକ୍ଷଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ମହାକୁମ୍ଭମେଳା 2025 ଲାଗି ଓଡ଼ିଶାରୁ ଅଯୋଧ୍ୟାକୁ ରାଜ୍ୟ ପରିବହନ ନିଗମ ପକ୍ଷରୁ ସ୍ୱତନ୍ତ୍ର ବସ୍ ସେବାର ବ୍ୟବସ୍ଥା କରାଯାଇଛି। ବାଣିଜ୍ୟ ପରିବହନ ବିଭାଗର ସୂଚନା ଅନୁସାରେ ଆସନ୍ତା 12 ତାରିଖରୁ ଫେବୃଆରୀ 26 ତାରିଖ ପର୍ଯ୍ୟନ୍ତ ମହାକୁମ୍ଭମେଳା ଲାଗି ପୁରୀ, ଭବାନୀପାଟଣା, ବ୍ରହ୍ମପୁର ଓ ସମ୍ବଲପୁରରୁ ଅଯୋଧ୍ୟା ଅଭିମୁଖେ ସ୍ୱତନ୍ତ୍ର ବସ୍ ଚଳାଚଳ କରିବ। ଏଥିଲାଗି ଜନସାଧାରଣ ଓଏସ୍ଆର୍ଟିସିର ୱେବ୍ସାଇଟ୍, ମୋବାଇଲ୍ ଆପ୍ କିମ୍ବା ନିକଟସ୍ଥ ଟିକେଟ୍ କାଉଣ୍ଟରରୁ ଟିକେଟ୍ ବୁକିଂ କରିପାରିବେ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ହକି ଇଣ୍ଡିଆ ଆନୁକୂଲ୍ୟରେ ରାଉରକେଲା ଏବଂ ରାଞ୍ଚିରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ 2024-25ର ପୁରସ୍କାର ରାଶି ବୃଦ୍ଧି କରାଯାଇଛି। ପ୍ରତିଯୋଗିତାରେ ପୁରୁଷ ଓ ମହିଳା ବର୍ଗରେ ମୋଟ 10 କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ପୁରୁଷ ବର୍ଗ ଚାମ୍ପିୟନ୍ ଦଳକୁ 3 କୋଟି ଏବଂ ମହିଳା ବର୍ଗ ଚାମ୍ପିୟନ୍ ଦଳକୁ 1,25,00,000 ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବା ନେଇ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ସୂଚନା ଦେଇଛନ୍ତି। ଏଠାରେ ସୂଚନା ଦିଆଯାଇପାରେ ରାଉରକେଲା ଏବଂ ରାଞ୍ଚିଠାରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ରେ ପୁରୁଷ ବର୍ଗରେ 8ଟି ଦଳ ଏବଂ ମହିଳା ବର୍ଗରେ 4ଟି ଦଳ ଭାଗ ନେଇଛନ୍ତି। ରାଉରକେଲାର ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ରେ ଗତକାଲି ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ତାମିଲନାଡୁ ଡ୍ରାଗନ୍ସ 6-5 ଗୋଲ୍ରେ ଟିମ୍ ଗୌନାସିକାକୁ ପରାସ୍ତ କରିଛି। ଅନ୍ୟ ଏକ ମ୍ୟାଚ୍ରେ ହାଇଦ୍ରାବାଦ ତୋଫାନ୍ସ ୟୁପି ରୁଦ୍ରାସକୁ 3-0 ଗୋଲ୍ରେ ହରାଇ ଦେଇଛି। ହକି ଇଣ୍ଡିଆ ଲିଗ୍ରେ ହାଇଦ୍ରାବାଦ ତୋଫାନ୍ସର ଏହା ପ୍ରଥମ ବିଜୟ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।